ୱାର୍ଡ ନମ୍ବର 42 ସିଦ୍ଧନଗର ବୈସାହିର କହୁଛି। ମୋର ନାମ ଜିନିକିତା। ଆମ ସାହିରେ ପିଏମସି ତରଫରୁ ଗୋଟେ ଗୋଷ୍ଠୀ ଶୌଚାଳୟ କରାଯାଇଥିଲା। ସେ ଗୋଷ୍ଠୀ ଶୌଚାଳୟ ସାହିର ସମସ୍ତ ପରିବାର ଲୋକମାନେ ସେ ଗୋଷ୍ଠୀ ଶୌଚାଳୟ ବ୍ୟବହାର କରନ୍ତି। ଶୌଚାଳୟ ଭାଙ୍ଗି ଖରାପ ହୋଇଯାଇଥିଲା। ସେଥିପାଇଁ ସାହିରେ SDA ମେମ୍ବର୍ସ ମାନେ ମିଶି ମିଟିଂ କରିଥିଲୁ। ଶିକ୍ଷିତ ମାଧ୍ୟମରେ ମିଶି ମିଟିଂ କରିଥିଲୁ। ଗୋଷ୍ଠୀ ଶୌଚାଳୟ ତିଆରି କରିବା ନିମନ୍ତେ ଦରଖାସ୍ତ ଦେଇଥିଲୁ। ତାପରେ ପାଟକୋ ଜେଇ କର୍ପୋରେଟର ଆସି ଦେଖି କରିଗଲେ। ତାପରେ ଆମର ଗୋଷ୍ଠୀ ଶୌଚାଳୟ ତିଆରି ହେଇଗଲା। ଏବେ ଆମେ ବହୁତ